ॐ नमो भगवते वासुदेवाय ॐ नमो भगवते वासुदेवाय श्री श्री गोविंददास श्री श्री कृष्ण बलराम श्री श्री जगन्नाथ बलभद्र महाराण श्री राधा कृष्णचंद्र श्री श्री लक्ष्मी नृसिंहदेव श्री श्री सीताराम लक्ष्मण हनुमान जी कृपात पद्मण निवेदन करी शिल गुरुदेव श्रीमद भक्तिश्वर दामोदर स्वामी जी महाराज के पाद पद्म अर्पण निवेदन करी इसकन प्रतिष्ठाचार्य श्री श्रीमद श्री भक्ति विधान स्वामी श्री प्रभुपाद महाराज के पाद पद्म अर्पण निवेदन करी समस्त साधु गुरु वैष्णव तथा उपस्थ वैष्णव समस्त मातृवृंद अर्पण निवेदन करी आदि पवित्र वामन द्वादशी तिथि वामन देव के पाद पद्म अर्पण निवेदन करी आमर श्री भागवत ब्रह्म विमान लीला दशम स्कंद 13 अध्याय श्लोक 38 कथा आरंभ करवा तेणु गत काली आम 37 श्लोक कथा विश्राम देते समस्ते बलराम ये देखुंत जो जो परिवर्तन यटा को अन्न मान कहीं जापार ना कहीं पा मान प्रति कृष्ण को जी भल पाते आज कहीं भल पाँच से जापार ना ये बलराम यटा को उपलब्धि करसंती काईकी ना भगवान मायारे संभवित रही से जापार नौले आज भगवान जो से माया को गोटे गोटे हटाऊ से गोटे गोटे कथा बुझुंती दुई थर भाव होगला मायार अंश को नेगला बलराम ये भाव चिंता कले आम गत काईटा तेणु वर्तमान कौन 38 श्लोक कौन इति संचिंत्य दासारो वत्सान सर्वेषानपी सर्वाना चष्ट वैकुंठम चक्षुषा वयुनेवस तेणु वर्तमान आमर जो बलराम देखुसंदी ये सब परिवर्तन देखिले जापार ना कि भगवान इच्छा जो माया को तिरोधान कले आस्ते 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 सब ये सब जानुं पर जो रही बुझीपारे आगुरी बुझीपार ना तेणु ये इति संचित्य दासारो दासारो कह दासारो वंशर आसवान बलराम कथा कहुची इति संचित्य दासारो वत्सान सवयसान भी वत्सवान को देखिले सांग बाड़क मान देखिले तेनाली अपी देखिकी सर्वाना अचष्ट वैकुंठम वर्तमान से देखिले समस्त भगवान कृष्ण को निज विस्तार करवाना अचष्ट देखिले ये भाव वैकुंठ चक्षुषा वरुणे नस वैकुंठ को वैकुंठ कहले भगवान कृष्ण को देखिले चक्षुषा वयुनेनस कहले ज्ञान चक्षु उदय है आम जो चक्षु रही चक्षु आम बहुत जिनस देखुचे कि देखिकी आम देखी पारना से आम गुरुदेव प्रार्थना करे ओम ज्ञान तिमिरांदस्य ज्ञानांजन शलाकया चक्षुरोन्मीत जेना तस्मै श्री गुरवे नमः ए चक्षु रे सब जिनस देखिपर ना परमार्थिक वस्तु को जानापे से भाव कृपा चक्षु दरकार ज्ञान चक्षु तो ज्ञान चक्षु गुरुदेव मध्यम आसव ना देखिपर ना अंध जमी कि देखिपारे ना आम देखिक देखिपार ना ये भौतिक जगत भगवान लीला चल सब चल भगवान लीला सब भगवान विद्यमान अच्छा कि आम देखिपार ना कहीं आम से ज्ञान चक्षु उदय होना गुरुदेव शरण से गले से ज्ञान चक्षु को जो उदय करेंगे से जानवा भगवान सब अच्छा से योज कृष्ण चेतना आमर संगर नाम हूँ कृष्ण चेतना प्रभुपाद ये कृष्ण चेतना संघ स्थापन कर उद्देश्य हूँ प्रभुपाद चाहते समस्त को कृष्ण चेतना प्राप्त हो समस्ते कृष्ण चेतना रूपक चक्षु प्राप्त हूँ भगवान सब दर्शन करेंगे कृष्ण चेतना ये हूँ हाईएस्ट चेतना ଆମର ଯେଉଁ ଚେତନା ରହିଛି ବହୁତ ନିମ୍ନ ସ୍ତରରେ ଅଛି, ପଶୁ ଚେତନାରେ ଅଛି। ଏ ପଶୁ ଚେତନାରୁ ଆମକୁ କୃଷ୍ଣ ଚେତନା ସ୍ତରକୁ ଯିବାକୁ ପଡ଼ିବ। ପଶୁ ଚେତନା ସ୍ତରରୁ କୃଷ୍ଣ ଚେତନା ସ୍ତରକୁ ଯିବାକୁ ପଡ଼ିବ। ଯୁଆଡ଼େ ଦେଖିବ ଆଦି କୃଷ୍ଣ ଦେଖିବ, ସେଇ କୃଷ୍ଣ ସବୁଠି ଦେଖିବ କୃଷ୍ଣ ଚେତନା। ଏଇ ଚେତନା ସ୍ତରକୁ ଆମକୁ ଯିବାକୁ ପଡ଼ିବ ପ୍ରଭୁପାଦ ମହାରାଜଙ୍କ। ସେଥିପାଇଁ ଏ ସଂଘକୁ ତିଆରି ମାନେ କରିଛନ୍ତି, ସଂଘ ଆରମ୍ଭ କରିଛନ୍ତି 1966 ମସିହା। ତେଣୁ ଯେଉଁ କଲେ ବହୁତ କଷ୍ଟ ସ୍ୱୀକାର କରି କରିଛନ୍ତି। ତେଣୁ ଏ ଭଗବାନଙ୍କ ଇଚ୍ଛା, ଭଗବାନଙ୍କ ଇଚ୍ଛାରେ ଯେଉଁମାନେ କୃଷ୍ଣ ଚେତନାରେ ଯୋଗ ଦେବେ ସମସ୍ତେ ସେଇ କୃଷ୍ଣ ଚେତନା ପ୍ରାପ୍ତ ହେବେ, ସେଥିପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ସେ ବ୍ୟବସ୍ଥାଟାକୁ ଯଦି ଆମେ ଗ୍ରହଣ ନ କରିବା ତାହେଲେ ଆମେ କୃଷ୍ଣ ଚେତନା ପ୍ରାପ୍ତ ହୋଇପାରିବା ନାହିଁ। ଖାଲି ଦୀକ୍ଷା ନେଇଗଲେ ବା କୃଷ୍ଣ ଚେତନା ସଙ୍ଗରେ ଯୋଗ ଦେଇଦେଲେ ଆମେ କୃଷ୍ଣ ଚେତନା ପ୍ରାପ୍ତ ହୋଇଯିବା ତାହା ନୁହଁ। ତା'ର ଯେଉଁ ପ୍ରୋସେସ୍ ରହିଛି ସେ ପ୍ରୋସେସ୍ରେ ଯିବାକୁ ପଡ଼ିବ। ତେଣୁ ଆଜି ବଳରାମଙ୍କ ଠାରୁ ବଳରାମଙ୍କର ଜ୍ଞାନ ଚକ୍ଷୁ ସେ ପ୍ରାପ୍ତ ହେଲେ ବୋଲି ବୟୁନା ଚକ୍ଷୁଷା ବୟୁନେନ ସ ଜ୍ଞାନ ଚକ୍ଷୁ ଭଗବାନଙ୍କର କୃପାରୁ କିମ୍ବା କୃଷ୍ଣଙ୍କର କୃପାରୁ ସେ ଜ୍ଞାନ ଚକ୍ଷୁ ପ୍ରାପ୍ତ ହେଲେ। ଭଗବାନ ବଳରାମ ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଏଇଟାକୁ ସେ ଦେଖିପାରିଲେ, କୃଷ୍ଣଙ୍କର ଐଶ୍ୱର୍ଯ୍ୟ ଏହିପରି ଅଟେ, ଭଗବାନଙ୍କର ଐଶ୍ୱର୍ଯ୍ୟ ଏହିପରି ରହିଛି। ତେଣୁ ଏଠି କୁହାଯାଉଛି ବୈନେନ ଚକ୍ଷୁଷା କହିଲେ ଶ୍ରୀକୃଷ୍ଣସ୍ୟ ଇଚ୍ଛା ଏବ ଚତୁର୍ଥ ମାୟାଂଶସ୍ୟାପି ଉପରମମ୍। ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଯେତେବେଳେ ମାୟା ଚାଲିଗଲା, ତିନୋଟି ମାୟା ଗଲା ପରେ ଚତୁର୍ଥ ମାୟା ବର୍ତ୍ତମାନ ଗଲା, ଚତୁର୍ଥ ମାୟାଂଶସ୍ୟାପି ଉପରମମ୍ ଭଗବାନଙ୍କ ଇଚ୍ଛାରେ। ଏକାଥରକୁ ସବୁ ଯାହା ଚାଲିଗଲେ ନାହିଁ, ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଟିକେ ଟିକେ ବୁଝିବୁଲେ ବୁଝିଲେ 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 ଏମିତି ହେଇକିରି ବର୍ତ୍ତମାନ ଜ୍ଞାନ ଚକ୍ଷୁ ଉଦୟ ହୋଇଗଲା। ଯଥାର୍ଥାନ୍ ଶ୍ରୀକୃଷ୍ଣ ସ୍ୱରୂପାନ୍ ଏତାନ୍ ପଶ୍ଚାତ୍, ସବୁଠାରେ ଭଗବାନ ଦେଖିଲେ କୃଷ୍ଣ, କୃଷ୍ଣ ଯିଏକି ବିସ୍ତାର କରିଛନ୍ତି ସେ ଆଜି ପର୍ଯ୍ୟନ୍ତ ଦେଖିପାରୁନଥିଲେ, କାରଣ ସିଏ ମଧ୍ୟ ଭଗବାନଙ୍କ ମାୟାରେ ମୋହିତ ହୋଇକି ରହିଥିଲେ। ଆଉ ଆମ କଥା କ'ଣ କହିବା, ଆମେ ତ ବହିରଙ୍ଗା ମାୟାରେ ଅଛେ। ତେଣୁ ବଳରାମ ମଧ୍ୟ ମୋହିତ ହୋଇଯାଇଥିଲେ ଗୋଟିଏ ବର୍ଷ, ଆଉ 5-6 ଦିନ ଥିଲା, ଏଇ ଘଟଣାଟା ନ ହୋଇଥିଲେ ସେ ଜାଣିନଥାନ୍ତେ ବା ଭଗବାନଙ୍କ ଇଚ୍ଛାରେ ଜାଣିପାରିଥାନ୍ତେ, କାରଣ ସେ ସବୁ ରହୁଛି କୃଷ୍ଣଙ୍କ ପ୍ରତି ତାଙ୍କର ସ୍ନେହ ସବୁ ରହିଛି। ଏଠି ବଣରେ ଦେଖା ନହେଲେ ମଧ୍ୟ ଘରେ ଦେଖୁଛନ୍ତି, ଘରେ ସମସ୍ତଙ୍କ ସହିତ ଦେଖା ହେଉଛି ତାଙ୍କର, ବା ନିଜେ ମଧ୍ୟ ତାଙ୍କ ସହିତ ସାଙ୍ଗ ବାଳକମାନଙ୍କ ସହିତ ମିଶୁଛନ୍ତି, ତାଙ୍କ ପ୍ରତି ମଧ୍ୟ ତାଙ୍କର ପ୍ରେମ ବଢ଼ି ବଢ଼ିକା ଯାଉଛି। ଏଇଟା କାରଣ ସେ ବୁଝିପାରୁନଥିଲେ, କିନ୍ତୁ ଭଗବାନ ଯେତେବେଳେ ଚାହିଁଲେ ସେତେବେଳେ ସେ ବୁଝିପାରିଲେ। ଇଏ ହେଉଛନ୍ତି ଆଦି କୃଷ୍ଣ, ସବୁଠାରେ ଅଛନ୍ତି, ନିଜକୁ ବିସ୍ତାର କରିଛନ୍ତି, ସମସ୍ତେ ହେଉଛନ୍ତି କୃଷ୍ଣ, ସମସ୍ତେ କୃଷ୍ଣ ଦେଖିଲେ ସିଏ କୃଷ୍ଣ, ବ୍ରହ୍ମା ମଧ୍ୟ ଦେଖିବେ, ଏହା ପରେ ବର୍ଣ୍ଣନା କରାଯିବ। ତେଣୁ ଏହିଭଳି ଭାବରେ ସନାତନ ଗୋସ୍ୱାମୀ କହୁଛନ୍ତି ବୈକୁଣ୍ଠଂ ସର୍ବଦା କୁଣ୍ଠତା ରହିତା ନୀତି। ବୈକୁଣ୍ଠ ଶବ୍ଦର ଅର୍ଥ ହେଉଛି କେଉଁଠି ଆଉ ଦୁଃଖ ନାହିଁ, କୁଣ୍ଠା ନାହିଁ କିଛି, ଆମର ସବୁବେଳେ କୁଣ୍ଠା ରହିଛି ବା ଦୁଃଖ ରହିଛି, ବିଭିନ୍ନ ପ୍ରକାର ସୂଚନା ରହିଛି, ଏସବୁ ରହିଛି, କିନ୍ତୁ ବୈକୁଣ୍ଠ କହିଲେ ଖାଲି ଆନନ୍ଦ, ଆଉ କିଛି ନାହିଁ ସେଠି। ତେଣୁ 39 ଶ୍ଲୋକରେ କୁହାଯାଉଛି ଇ ନୈତେ ସୁରେଶା ରୋଷୟୋ ନ ଚୈତେ ତ୍ୱମେବ ଭାସୀ ସବିଦାଶ୍ରୟେତି ସର୍ବ ପୃଥକ୍ତ୍ୱଂ ନିଗମାତ କଥଂ ବଦ୍ବଦ ତ୍ୟୁକ୍ତେନ ବ୍ରୂତଂ ପ୍ରଭୁନା ବଳୋ ବୈ। ଭଗବାନ ବର୍ତ୍ତମାନ ପଚାରିଲେ ବଳରାମ କୃଷ୍ଣଙ୍କୁ ପଚାରିଲେ, ପ୍ରଭୁ ଇଏ କ'ଣ ଘଟଣା, କ୍ଲାରିଫିକେସନ ପାଇଁ ପଚାରିଲେ। ନହି ନ ଏବ ସୁରେଶା ରୋଷେଇ ନ ଚେତେ ନ ଚେତେ, ସୁରେଶା ସୁରମାନଙ୍କ କଣ୍ଟ୍ରୋଲର ସୁରେଶା ଦେବଶ୍ରେଷ୍ଠ ରୋଷେଇ ମୁନିଗଣ, ତମେବ ଭାସୀ ଇଏ ତମେ ନିଜେ ସବୁଠାରୁ ପ୍ରକାଶିତ ହେଉଛ, ଇସ ତମେ ତମେ ତମେବ ଭାସୀ ସ ବିଦାଶ୍ରୟେ ପି ବିଦାଶ୍ରୟ କହିଲେ ପୃଥକ ରୂପେ ପ୍ରତ୍ୟମାନ, ନିଜେ ସବୁଠାରେ ବିଦ୍ୟମାନ କୃଷ୍ଣ, ଯାହାକୁ ଦେଖିଲେ କୃଷ୍ଣ, ବଳରାମ ଦେଖିଲେ ବର୍ତ୍ତମାନ ବିଦାଶ୍ରୟ, ସର୍ବ ପୃଥକ୍ତ୍ୱଂ ନିଗମାତ୍ କଥଂ ବଦ। ତେଣୁ ଏଇଟାକୁ ସର୍ବମ ପୃଥକ୍ତ୍ୱମ୍, ତୁମେ ସବୁଠାରେ କେମିତି ବିଦ୍ୟମାନ ଅଛ ଏଇଟାକୁ ନିଗମାତ୍ ବଦ, ନିଗମାତ୍ କହିଲେ ସଂକ୍ଷେପରେ, ସଂକ୍ଷେପରେ ଏଇଟା ଗୋସ୍ତ ବା ବିସ୍ତାର ଭାବରେ ବର୍ଣ୍ଣନା କରିବା ଦରକାର ନାହିଁ, ସମଝଦାର କଲିଏ ଇସାରା କାକିଏ, ତେଣୁ ସଂକ୍ଷେପରେ ନିଗମାତ୍ କଥଂ ବଦ ଇତ୍ୟୁକ୍ତେନ ଭୂତଂ ପ୍ରଭୁଣା ବଡ଼ ଅବୈ, ତେଣୁ ଏଇଭଳି ଭାବରେ ଯେତେବେଳେ ବଳରାମ ତାଙ୍କୁ ପ୍ରଶ୍ନ ପଚାରିଲେ ଭଗବାନ ସେଇ ବଳ ବା ବଳଦେବଙ୍କୁ ଅବୈତ ତାଙ୍କୁ କହିଲେ, ସବୁ ଘଟଣା କହିଲେ ଏମିତି ହେଇଥିଲା ଏମିତି ହେଇଥିଲା ଏମିତି ହେଇଥିଲା, ବଳରାମଙ୍କ ଅନୁରୋଧରୁ କୃଷ୍ଣ ସଂକ୍ଷେପରେ ସମସ୍ତ ବୃତ୍ତାନ୍ତ କରି ସଂକ୍ଷେପରେ କହିଦେଲେ, ସଂକ୍ଷେପରେ କହିଲେ ଗୋଟେ ମିନିଟରେ କହିଦେଲେ, ସଂକ୍ଷେପରେ କହିଦେଲେ କିପରି ବାଛୁରୀ ବାଳକମାନେ ବ୍ରହ୍ମା କର୍ତ୍ତୃକ ଅପହୃତ ହୋଇଥିଲେ ଏବଂ କିପରି ସେ ସେହି ଘଟଣାକୁ ଗୋପନ ରଖିବା ପାଇଁ ନିଜକୁ ବିସ୍ତାର କରିଥିଲେ ଯାହାଦ୍ୱାରା କେହି ବୁଝି ନପାରନ୍ତି ଯେ ସେ ଗାଈ ବାଛୁରୀ ଏବଂ ବାଳକମାନେ ହଜିଯାଇଛନ୍ତି ବୋଲି। ତେଣୁ କୃଷ୍ଣ ସର୍ବ ଐଶ୍ୱର୍ଯ୍ୟପୂର୍ଣ୍ଣ ଏବଂ ଏହା ଶ୍ରୀକୃଷ୍ଣଙ୍କର ଆଉ ଏକ ଐଶ୍ୱର୍ଯ୍ୟ ଥିଲା। ତେଣୁ ଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ ଏ ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ, ଏଠି ସବୁ ଭଗବାନ ସନାତନ ସହିତ ଏକ ପୁଣି ଅଲଗା ଏଇ ତତ୍ତ୍ୱଟି ରହିଛି। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ଏବଂ କୃଷ୍ଣ ରୂପାନ୍ ସାମାନ୍ୟତଃ ଜ୍ଞାତ୍ୱା କୃଷ୍ଣ ପୃଷ୍ଠା କୃଷ୍ଣ ପଦେଶୀନ ବିଶେଷତଃ ଜ୍ଞାତ୍ୱା ନୀତି ଆହ, ଯଦିଓ ସେ ଜାଣିପାରିଲେ ଇଏ ହେଉଛନ୍ତି କୃଷ୍ଣ କିନ୍ତୁ ତଥାପି ସେ ପଚାରିଲେ କାହିଁକି ଏସବୁ ହେଲା, ଏମିତି କାହିଁକି ଦେଖାଯାଉଛି, କାରଣ କ'ଣ, କୃଷ୍ଣଙ୍କୁ ପଚାରିଲେ କୃଷ୍ଣ ଯେତେବେଳେ କହିଲେ ସେତେବେଳେ ସେ ବୁଝିଲେ ଠିକ୍ ଠିକ୍ ବୁଝିପାରିଲେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ବଳାଧିକ୍ୟା ବଳମ ବିଦୁ, ଇଏ ବଳ ତାଙ୍କର ବହୁତ ବଳ ରହିଛି, ବଳାଧିକା ସେଥିପାଇଁ ତାଙ୍କ ନାମ ହେଉଛି ବଳ, ବହୁତ ବଳ ରହିଛି କିନ୍ତୁ ଇଏ ଜାଣିପାରିଲେ ନାହିଁ କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ନାହିଁ। ତେଣୁ ତାବ ଦୈତ୍ୟାତ୍ମ ଦୁରାତ୍ମ ମାନେ ମାନେ ନ ତୃତୀୟ ନିହସା ପୂର୍ବଦ୍ଧଉଦମ କ୍ରୀଡ଼ନ୍ତଂ ଦୃଶେ ସକଳଂ ହରିମ ତାବତ୍ ଏତ୍ୟ ଆତ୍ମଭୂ ଆତ୍ମମାନେନ ତୃତୀୟ ହସା। ତାପରେ କ'ଣ ହେଲା, ପାଞ୍ଚ ଛଅ ଦିନ ଥିଲା ସବୁ ଚାଲିଗଲା, ଭଗବାନ କହିଲେ ବଳରାମକୁ ତୁମେ କାହାକୁ କହିବ ନାହିଁ, ଏଭଳି ଭାବେ କହିଲେ ସଂକ୍ଷେପରେ ସବୁ କହିଦେଲେ ଇସାରା ମାଧ୍ୟମରେ ସବୁ ଜାଣିଯିବେ ଭଗବାନ ସିଏ। ତେଣୁ ଇଏ ଯେଉଁ ଦିନ ଏଇ ଲୀଳାଟି ହେଇଥିଲା ସେଦିନ ବଳରାମଙ୍କର ଜନ୍ମ ନକ୍ଷତ୍ର ତିଥି ଥିଲା ରୋହିଣୀ ନକ୍ଷତ୍ର, ତେଣୁ ସେ ଆସିନଥିଲେ। ଆଜି ଯେତେବେଳେ ଗୋଟିଏ ବର୍ଷ ପୁରିଗଲା ସେତେବେଳେ ମଧ୍ୟ ବଳରାମ ଆସିଲେ ନାହିଁ, ସେହିଭଳି ଭାବେ ବ୍ରହ୍ମା ଯେଉଁ ଆସିଥିଲେ ବଳରାମ ନଥିଲେ, ଆଜିର ଦିନରେ ସେ ଆସିଲେ ପୁଣି ଆଉ ଥରେ ବଳରାମ ଯେଉଁଦିନ ନଥିଲେ, ପାଞ୍ଚ ଛଅ ଦିନ ଚାଲିଗଲା। ସିଏ ହେଉଛି ତାବତ୍ ଏତ୍ୟ ଆତ୍ମଭୂ ଆତ୍ମମାନ ତ୍ରୁଟି, ତାଙ୍କର ବ୍ରହ୍ମ ଲୋକରେ ଗୋଟିଏ ତ୍ରୁଟି କହିଲେ କେତେ ତ୍ରୁଟି କହିଲେ ତ୍ରୁଟି କହିଲେ ଗୋଟେ ମୁହୂର୍ତ୍ତ, ବହୁତ କମ୍ ସମୟ, ଗୋଟେ ତ୍ରୁଟିର ସବୁ ହିସାବ ରହିଛି, ବହୁତ କମ୍ ସମୟ, ସେକେଣ୍ଡରୁ ଆହୁରି କେତେ ହଜାର ଭାଗରୁ ବାହାରି ରହିଛି ତା'ର ତ୍ରୁଟିର ଅର୍ଥ ହେଉଛି ଏଇଭଳି ଭାବରେ ଗୋଟେ ପଦ୍ମ ପାଖୁଡ଼ାକୁ ଗୋଟେ ଛୁଞ୍ଚିରେ ଫୋଡ଼ିଦେଲେ, ତୁମେ ସବୁ ଫୁଲ ଗୁଞ୍ଚନ୍ତି ମାତାମାନେ ସବୁ ଜାଣିଥିବେ, ଫୁଲ ଗୋଟେ ପାଖୁଡ଼ାକୁ ଫୋଡ଼ିଦେଲେ ଯେତିକି ସମୟ ଲାଗିବ ସେତିକି ସମୟ ହେଉଛି ଗୋଟେ ତ୍ରୁଟି, ତ୍ରୁଟିର ଅର୍ଥ ହେଉଛି ଏଇଭଳି ଭାବରେ କେତେ କମ୍ ସମୟ, ସେତିକି ସମୟ ଭିତରେ ବ୍ରହ୍ମା ଯେତେବେଳେ ଆସିଲେ ଏହା ଭିତରେ ଗୋଟିଏ ଅବଧ ଚାଲିଗଲା, ଗୋଟିଏ ବର୍ଷ ଚାଲିଗଲା, ପାଞ୍ଚ ବର୍ଷ ଛଅ ବର୍ଷ ହେଇଗଲେ ଭଗବାନ ଗୋଟିଏ ବର୍ଷ ଏଇଭଳି ଭାବରେ ଗାୟବ ହେଇଗଲା। ତେଣୁ ଯେତେବେଳେ କୁହାଯାଉଛି ତ୍ରୁଟି ନା ଆସା ପୂର୍ବଭାଗ ଅବଧମ କ୍ରୀଡ଼ନ୍ତମ, ବ୍ରହ୍ମା ନେଇଯାଇଥିଲେ ଭଗବାନଙ୍କର କ'ଣ ମଞ୍ଜୁ ମହିମା ରହିଛି ଦେଖିବେ ବୋଲି, ନେଇକିରି ପଳେଇଗଲେ ଗୋଟେ ତ୍ରୁଟି ଭିତରେ ଆସି ପହଞ୍ଚିଲା ବେଳକୁ କ'ଣ ହେଇଛି, ଆ ଭିତରେ ଗୋଟେ ଅବଧ ହେଇଗଲାଣି, ଗୋଟେ ବର୍ଷ ଚାଲିଗଲାଣି, ଭଗବାନ ପାଞ୍ଚ ବର୍ଷରେ ଥିଲେ ବର୍ତ୍ତମାନ ଛଅ ବର୍ଷ ରହିଗଲାଣି, କିନ୍ତୁ ସେଇଭଳି ଭାବରେ ଲୀଳା ଚାଲିଛି। ଦଦୃଶେ ସକଳଂ ହରିମ, ଦଦୃଶେ ଦେଖିଲେ ସକଳଂ ହରିମ, ହରିମ ମାନେ ଏଠି କ'ଣ ମାନେ ହରି ସେଇଭଳି ଭାବରେ ଯେମିତି କ୍ରୀଡ଼ା କରୁଛନ୍ତି ସେଇଭଳି ଭାବରେ କ୍ରୀଡ଼ା କରୁଛନ୍ତି, ସେ ଜାଣିପାରିଲେ ନାହିଁ କୃଷ୍ଣ ବୋଲି, ସେ ଜାଣିପାରିଲେ ନାହିଁ, ଭଗବାନ ତାଙ୍କୁ ଦେଖେଇବେ, ତାପରେ ବର୍ଣ୍ଣନା କରାଯିବ। ହରି ଯେଉଁଭଳି ଭାବରେ କ୍ରୀଡ଼ା କରୁଥିଲେ ସେଇଭଳି ଭାବରେ ଚାଲିଛି। ବ୍ରହ୍ମା ଯଦିଓ ସମସ୍ତ ବତ୍ସାମାନଙ୍କୁ ନେଇଗଲେ, ସମସ୍ତ ବାଳକମାନଙ୍କୁ ନେଇଗଲେ, ଆଗେ ଭିତରେ ଗୋଟିଏ ବର୍ଷ ଚାଲିଗଲା, କିନ୍ତୁ ଭଗବାନ ଯେଉଁଭଳି ଭାବରେ ଲୀଳା କରୁଥିଲେ ସେଇଭଳି ଭାବରେ ଲୀଳା ଚାଲିଛି। ଦେଖିଲେ ଦେଖିଲେ କ'ଣ, ଭଗବାନ ଯେମିତି ଖାଦ୍ୟ ଗ୍ରହଣ କରୁଥିଲେ ସେମିତି ଖାଦ୍ୟ ଗ୍ରହଣ କରୁଛନ୍ତି, ଯେମିତି ଆମେ କହିଥିଲେ। ବହୁତ ସୁନ୍ଦର ସ୍ଥାନ ଯମୁନା ତଟରେ, ବହୁତ ରମ୍ୟ ସ୍ଥାନ, ଅହୋ ଅତି ରମ୍ୟ, ଭଗବାନ ଦେଖିକି ଆନନ୍ଦିତ ହୋଇଯାଇଥିଲେ। ବହୁତ ସୁନ୍ଦର ସେଠୁ ଆସୁଛି ସୁବାସତା, ଆସୁଛି ସୁବାସ ଆସୁଛି, ପକ୍ଷୀମାନେ ସବୁ କୁଜନ କରୁଛନ୍ତି, ବହୁତ କ'ଣ ଯେଉଁ ପବନ ଆସୁଛି, ଜଳ ବାୟୁ ଆସୁଛି, ବହୁତ ଶୀତଳ ବାୟୁ ଆସୁଛି, ବହୁତ କ'ଣ ମନୋରମ ବାୟୁ, ବହୁତ ସୁଗନ୍ଧ ରହିଛି ବାୟୁର। ଏଇଭଳି ଭାବରେ ଯେଉଁ ଗଛ ସବୁ ରହିଛି, ସୂର୍ଯ୍ୟ ଚାପ ପଡ଼ୁନାହିଁ, ସୂର୍ଯ୍ୟ ଛାଇରେ ପଡ଼ିକରି ଏଇଭଳି ଭାବରେ ଭଗବାନ ଖାଦ୍ୟ ଗ୍ରହଣ କରୁଥିଲେ। ମଝିରେ ବସିଛନ୍ତି ଭଗବାନ ଏବଂ ଚାରିପଟେ ସବୁ ଅନ୍ୟମାନେ ସବୁ ବସିଛନ୍ତି। ଏଇଭଳି ଯେଉଁ ଲୀଳା ଚାଲିଥିଲା ସେଇ ଲୀଳା ଦେଖୁଛନ୍ତି। ଗୋଟିଏ ବର୍ଷ ହୋଇଗଲା, ଗୋଟିଏ ବର୍ଷ ହୋଇଗଲା, ଯେମିତି ଚାଲିଥିଲା ସେମିତି କିଛି ନାହିଁ, ଗୋଟେ କମିଗଲା, ଗୋଟିଏ ବାଳକ କମିଯାଇଛି ନା, କି ଗୋଟିଏ ବର୍ଷା କମିଯାଇଛି, ଯେଉଁଭଳି ଭାବରେ ଲୀଳା ସେଇଭଳି ଭାବରେ ଚାଲିଛି। ତା ଭିତରେ ଗୋଟିଏ ବର୍ଷ ହୋଇଗଲାଣି, ତାଙ୍କର ବୟସ ବୃଦ୍ଧି ହୋଇଗଲାଣି, ପାଞ୍ଚ ବର୍ଷ ଯେଉଁ ରୂପ ଥିଲା ଛଅ ବର୍ଷରେ ଆଉ ଟିକିଏ ବଢ଼ିଗଲା, ଅଲଗା ପ୍ରକାର ହୋଇଗଲାଣି, ଗୋଟିଏ ବର୍ଷ ହୋଇଗଲାଣି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ମନୁଷ୍ୟ ତିଆରି ଅନ୍ତରୀକ୍ଷ ଯାନ ଏକ ଘଣ୍ଟା 25 ମିନିଟ୍ରେ ପୃଥିବୀ ପ୍ରଦକ୍ଷିଣ କରିପାରେ, ଏବଂ ଏହିପରି ଏକ ଦିନ ପୂର୍ଣ୍ଣ ହୋଇପାରେ, ଯଦିଓ ପୃଥିବୀର ମନୁଷ୍ୟମାନଙ୍କ ନିକଟରେ 24 ଘଣ୍ଟାରେ ଏକ ଦିନ ହୁଏ। ଆମର ଏଠି 24 ଘଣ୍ଟା ହେଲେ ଗୋଟିଏ ଦିନ ହେବ, କିନ୍ତୁ ବୈଜ୍ଞାନିକମାନେ ଯେଉଁ ପଠାଉଛନ୍ତି ଅନ୍ତରୀକ୍ଷ ଯାନ ପଠାଉଛନ୍ତି, ସେ ପୃଥିବୀକୁ ଚାରିପଟେ ବୁଲି ଆସୁଛନ୍ତି 1 ଘଣ୍ଟା 25 ମିନିଟ୍ରେ, ତାଙ୍କର 1 ଘଣ୍ଟା 25 ମିନିଟ୍ ଯାହା, ଆମର 24 ଘଣ୍ଟା ସେୟା। ସେହିଭଳି ଭାବରେ ବ୍ରହ୍ମାଙ୍କ ଗଣନା ଅନୁସାରେ ଏକ ପଲକ, ପଲକ ଗୋଟେ ପଲକରେ ଶ୍ରୀ ଶ୍ରୀ ରାଧା କୃଷ୍ଣ ଚନ୍ଦ୍ର ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ମହାଦେବ ଶ୍ରୀ ଶିବ ଭଗବାନ ବାମ ଦେବ କି ଜୟ କାଳି କାଳି କି ଜୟ ଶ୍ରୀ ଗୋପାଳ। ତେଣୁ ଗୋଟେ ପଲକ, ପଲକ ପଡ଼ିଲେ ଯେତିକି ସମୟ ସେତିକି ସମୟ, ସେତିକି ସମୟରେ ବ୍ରହ୍ମା ଦେଖିବାକୁ ଆସିଲେ ଗୋପବାଳକ ଏବଂ ବାଛୁରୀମାନଙ୍କୁ ହରଣ କରିବା ଫଳରେ ଅବସ୍ଥାଟା କ'ଣ ହୋଇଛି। ସେ ଭାବୁଥିବେ ଭଗବାନ ସେ କାନ୍ଦୁଥିବେ, ବ୍ରହ୍ମାଙ୍କୁ ଦେଖିଲେ କହିବେ ମୋର ବାଳକମାନଙ୍କୁ ଦିଅ, ମୋର ବାଳକମାନଙ୍କୁ କୁହ ନେଇଛନ୍ତି କହିପାରିବ କି। ଏଇଭଳିଆ ବ୍ରହ୍ମା ବହୁତ ଚିନ୍ତା କରୁଥିଲେ। ବହୁତ ଅଦ୍ଭୁତ ଲୀଳାଟି ଏଇଟା, କିନ୍ତୁ ତାଙ୍କର ଯେଉଁ ନେଇଗଲେ ତାଙ୍କର ଭୟ ହୋଇଗଲା। ଅନ୍ୟ ଆଚାର୍ଯ୍ୟମାନେ କହିଛନ୍ତି, ଏଥିରେ ବର୍ଣ୍ଣନା କରାଯାଇଛି, ଭାଗବତ ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ଏଇଟା ଅନ୍ୟ ଆଚାର୍ଯ୍ୟମାନେ ସବୁ ବର୍ଣ୍ଣନା କରିଛନ୍ତି। ବ୍ରହ୍ମା ଯେତେବେଳେ ଗଲେ ବ୍ରହ୍ମଲୋକକୁ, ବ୍ରହ୍ମଲୋକରେ ତାଙ୍କର ଯେଉଁ ରହିଛି, ତାଙ୍କର ରାଜଧାନୀ ରହିଛି, ତାଙ୍କର ମିନିଷ୍ଟର, ତାଙ୍କ ଚେୟାର ରହିଛି, ତାଙ୍କର ଆସନ ରହିଛି, କେତେ କ'ଣ ରହିଛି, ବହୁତ ସୁବର୍ଣ୍ଣର ସେ ସ୍ଥାନ, ସେ ସବୁଠାରୁ ଶ୍ରେଷ୍ଠ ଲୋକ ବ୍ରହ୍ମଲୋକ, ସୁବର୍ଣ୍ଣମୟ ସ୍ଥାନ ସେସବୁ ରହିଛି, ବହୁତ ଐଶ୍ୱର୍ଯ୍ୟ ତାଙ୍କର ରହିଛି ବ୍ରହ୍ମାଙ୍କର। କେତେ କ'ଣ ତାଙ୍କର ସବୁ ନଥିବେ, ଚାକର ବାକର ସବୁ କ'ଣ ନଥିବେ ସବୁ, କିନ୍ତୁ ବ୍ରହ୍ମା ଯେତେବେଳେ ଗଲେ ତାଙ୍କୁ ଆଲାଉ କଲେ ନାହିଁ, ସେକ୍ୟୁରିଟି ସେକ୍ୟୁରିଟି ଯେ ଥିବ ମନା କଲେ ନା, ତୁମେ ଆସିପାରିବ ନାହିଁ। ଏ ଲୀଳାଟି ଭାଗବତ ବର୍ଣ୍ଣନା କରାଯାଏ ନାହିଁ, ଏଇଟା ଅନ୍ୟ ଆଚାର୍ଯ୍ୟମାନେ କହିଛନ୍ତି। ଏଇଟା ବଳ ଭଗବାନ ବଳ ବ୍ରହ୍ମା ଯେତେବେଳେ ଗଲେ ତାକୁ ବାସୀମାନଙ୍କୁ ଏବଂ ସାଙ୍ଗ ବାଳକମାନଙ୍କୁ ଗୋଟେ ଜାଗାରେ ଶୁଆଇ ଦେଲେ, ମାୟାରେ ଶୁଆଇ ଦେଲେ, ଶୁଆଇକିରି ସେ ଗଲେ ତାଙ୍କର କ୍ୟାପିଟାଲ ଅଫିସ୍କୁ ଯିବେ, ଯାହାକି ଦେଖିବେ କ'ଣ କ'ଣ ହେଇଛି ଘଟଣା। ସାରା ବିଶ୍ୱରେ ସେ ହେଉଛନ୍ତି ସୃଷ୍ଟିକର୍ତ୍ତା, ସବୁ ପ୍ରକାର ଆସୁଛି, କ'ଣ ସବୁ ସମ୍ବାଦ ମଧ୍ୟ ଆସିବ, କେଉଁଠି କ'ଣ ହେଲା କ'ଣ ନାହିଁ, ସବୁ ଜିନିଷ ବହୁତ ସମଗ୍ର ପୃଥିବୀର ଗୋଟିଏ ଏକମାତ୍ର ବ୍ରହ୍ମା। ଯେମିତି ଆମ ଭାରତବର୍ଷରେ ଗୋଟିଏ ପ୍ରେସିଡେଣ୍ଟ, ଗୋଟିଏ ପ୍ରାଇମ୍ ମିନିଷ୍ଟର, ସେଇଭଳି ଭାବରେ। ତେଣୁ ସିଏ ଯେତେବେଳେ ଯିବା ପାଇଁ ବସିଲେ ଅଫିସ୍କୁ, ସେତେବେଳେ ସେକ୍ୟୁରିଟି ମାନେ ବନ୍ଦ କରିଦେଲେ, ଆଲାଉ କଲେ ନାହିଁ, ଭିତରକୁ ଛାଡ଼ିଲେ ନାହିଁ। ବ୍ରହ୍ମା ଆଶ୍ଚର୍ଯ୍ୟ ହୋଇଗଲେ, ମାସ ପୁରୀରେ ତାଙ୍କୁ ଦରମା ଦେଉଥିଲେ ସିଏ, ସେଠିକାର କ'ଣ କେମିତି ଅବସ୍ଥା ହେଉଛି କହିପାରିବା ନାହିଁ, କିନ୍ତୁ ସିଏ ତାଙ୍କର ଅଧୀନସ୍ଥ କର୍ମଚାରୀ, ବ୍ରହ୍ମାଶ୍ଚର୍ଯ୍ୟ ହୋଇଗଲେ ତାଙ୍କୁ ବହୁତ ଅନୁରୋଧ କଲେ, କ'ଣ ପାଇଁ ମୋତେ ଛାଡ଼ୁନ, ନା ଆମର ବ୍ରହ୍ମା ଅଛନ୍ତି, ତୁମେ ଡୁପ୍ଲିକେଟ୍ ବ୍ରହ୍ମା, ତୁମେ ରିଅଲ୍ ବ୍ରହ୍ମା ନୁହଁ। ହଁ ମୁଁ ଡୁପ୍ଲିକେଟ୍, ଆମେ ରିଅଲ୍ କିଏ, ନା ରିଅଲ୍ ବସିଛନ୍ତି ଅଫିସ୍ରେ, ତାଙ୍କ ଆସନରେ ବସିଛନ୍ତି। ସତରେ ଟିକେ ମୋତେ ଟିକେ ଦେଖେଇ ଦିଅ, ଟିକେ କୃପା କରି ଟିକେ ଦେଖା। ବହୁତ ଅନୁନୟ ବିନୟ କଲେ ତାଙ୍କୁ ସିକ୍ୟୁରିଟି ମାନଙ୍କୁ। ହଁ ଟିକେ ହଉ ଟିକେ ଦେଖ ବୋଲି କହିକି ଦେଖେଇଦେବେ। ତେଣୁ ଭଗବାନ କ'ଣ କଲେ, ଭଗବାନ କ'ଣ କହିଲେ, ନିଜେ ବ୍ରହ୍ମା ହେଇଗଲେ। ଖାଲି ଯେ ନିଜକୁ ବିସ୍ତାର କରିଥିଲେ ଏତିକି ସାର୍ ନୁହଁ, ଗୋଟେ ବର୍ଷ କାଳ ଲାଗିଲା ତା ନୁହଁ, ନିଜକୁ ବିସ୍ତାର କରିକି ଯାଇ ବ୍ରହ୍ମଲୋକରେ ପହଞ୍ଚିଗଲେ। ବ୍ରହ୍ମଲୋକରେ ପହଞ୍ଚି ଯାଇକିରି ସିକ୍ୟୁରିଟି ମାନଙ୍କୁ କହିଦେଲେ, ଏଇ ଗୋଟେ ଆସିବ, ଆଉ ଗୋଟେ ଡୁପ୍ଲିକେଟ୍ ବ୍ରହ୍ମା ଆସିବ, ତାକୁ ଭିତରକୁ ଆଲାଉ କରିବ ନାହିଁ କହିକି ବ୍ରହ୍ମା ଭଗବାନ ନିଜେ ବ୍ରହ୍ମା ରୂପେ ବସିଗଲେ। ଏଇଟା ଦେଖି ବ୍ରହ୍ମାଙ୍କର ଭୟ ହେଲା। ଭଗବାନ କହି ବ୍ରହ୍ମା କହିଲେ ମୋର ଚାକିରି ଗଲା ଆଜି, ଏଇଭଳି ଭାବେ ଭୟ। ଏଠି କୁହାଯାଉଛି ନା ଭୟ, ଖାଲି ଏତିକି କୁହାଯାଇଛି, ଏଇଟା ଅନ୍ୟ ଆଚାର୍ଯ୍ୟମାନେ କହିଛନ୍ତି। ତେଣୁ ତାଙ୍କର ଭୟ ହେଇଗଲା, କ'ଣ ହେବ, ଚାକିରିଟି ଗଲା। ବହୁତ ଚେଷ୍ଟା କରି ଗୋଟିଏ ଶହେ ବର୍ଷ କାଳ ଯିଏ ସ୍ୱଧର୍ମକୁ ପାଳନ କରିବ ସେ ବ୍ରହ୍ମା ହେବ, ଛୋଟିଆ କଥା ନୁହଁ। ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଶିବଜୀ କହିଛନ୍ତି ଏ କଥା ରଚିତାମାନଙ୍କୁ, ସ୍ୱଧର୍ମନିଷ୍ଠ ଶତଜନ୍ମ ବି ପୁମା ବିରଞ୍ଚିତା। ଶହେ ଜନ୍ମ ଧରିକି ଯଦି ନିଜ ସ୍ୱଧର୍ମକୁ ପାଳନ ଜଣେ କରିବେ ତାହେଲେ ସେ ବ୍ରହ୍ମା ପଦ ପ୍ରାପ୍ତ ହେବେ। ତେଣୁ କେତେ ସିଏ କ'ଣ ନ କରିଥିବେ, ଶହେ ଜନ୍ମ ଧରିକି ବ୍ରହ୍ମା ପଦ ପ୍ରାପ୍ତ ହେବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିବେ, ଆଜି ଯେତେବେଳେ ଚାକିରି ଚାଲିଗଲା ସେତେବେଳେ କ'ଣ ତାଙ୍କର ଭୟ ନ ହେଉଥିବ। ତେଣୁ ତାଙ୍କର ଭୟ ହେଇଗଲା, ସେ ଦେଖିଲେ ସେ ନିଆଁ ସହିତ ଖେଳୁଛି। ବର୍ତ୍ତମାନ ସେ ଜାଣିଲେ ନିଆଁ ସହିତ ମୁଁ ଖେଳୁଛି, ନିଆଁ ସହିତ ଖେଳିଲା ମାନେ କ'ଣ ନା ଜଳିଯିବୁ, ଆମେ ଜଳିଯିବା ନିଆଁ ସହିତ, ନିଆଁ ସହିତ ଖେଳୁଛନ୍ତି ବୋଲି ଚିନ୍ତା କଲେ ସେ। କୃଷ୍ଣ ତାଙ୍କର ପ୍ରଭୁ ଏବଂ କୃଷ୍ଣଙ୍କ ବାଛୁରୀ ଏବଂ ତାଙ୍କ ଗୋପସଖାମାନଙ୍କୁ ହରଣ କରି ସେ ଅନ୍ୟାୟ କରିଛନ୍ତି, ଏଇଭଳି ଭାବରେ ତାଙ୍କ ଭୟ ଜାହାତ ହେଲା। ତେଣୁ ଯେଉଁଦିନ ବ୍ରହ୍ମା ପ୍ରଥମେ ଆସିଥିଲେ ସେହିଦିନ ବଳରାମ କୃଷ୍ଣ ଏବଂ ଅନ୍ୟାନ୍ୟ ଗୋପବାଳକମାନଙ୍କ ସହିତ ବାଛୁରୀ ଚରାଇବାକୁ ଯାଇନଥିଲେ, କାରଣ ସେହିଦିନଟି ତାଙ୍କର ଜନ୍ମଦିନ ଥିଲା ଏବଂ ତାଙ୍କ ମା ତାଙ୍କୁ ଶାନ୍ତିକ ସ୍ନାନ କରାଇବା ପରେ ଘରେ ରଖିଥିଲେ। ତେଣୁ ବ୍ରହ୍ମା ବଳଦେବଙ୍କୁ ହରଣ କରିପାରିନଥିଲେ। ବର୍ତ୍ତମାନ ଏକ ବର୍ଷ ପରେ ଠିକ୍ ସେହିଦିନ ବ୍ରହ୍ମା ଫେରି ଆସିଥିଲେ ଏବଂ ସେହିଦିନ ବି ବଳରାମଙ୍କ ଜନ୍ମଦିନ ଥିଲା ଏବଂ ସେଦିନ ମଧ୍ୟ ବଳରାମ ଘରେ ଥିଲେ। ତେଣୁ ଏହି ଶ୍ଳୋକରେ ଯଦିଓ ଉଲ୍ଲେଖ କରାହୋଇଛି ଯେ ବ୍ରହ୍ମା କୃଷ୍ଣ ଏବଂ ଅନ୍ୟାନ୍ୟ ଗୋପବାଳକମାନଙ୍କୁ ଦର୍ଶନ କଲେ, କିନ୍ତୁ ବଳରାମଙ୍କ ନାମ ଉଲ୍ଲେଖ କରାହୋଇ ନାହିଁ। ତେଣୁ ଏଇଭଳି ଭାବରେ ବ୍ରହ୍ମା ଆସିକିରି ଥରିବା ପାଇଁ ଆରମ୍ଭ କଲେ, ଥରିଲେ ଭୟ କଲେ, ବ୍ରହ୍ମାଙ୍କର ଭୟ ହେଲା। ତେଣୁ ସୁନ୍ଦର ସ୍ୱାମୀ କହୁଛନ୍ତି ତଥା କିଂ ବୃତ ଅତି ଇତି ଅପେକ୍ଷାୟାମ। ଏଇଟା ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ, ସେ ମଧ୍ୟ ଉତ୍କଣ୍ଠିତ ହୋଇଯାଉଛନ୍ତି, କ'ଣ ହେଲା ତାପରେ, କ'ଣ ହେଲା ତାପରେ, କ'ଣ ହେଲା ତାପରେ। ମନର ଭାବନା କହୁନାହାନ୍ତି, ମନରେ ଭାବନା ଏଇଟା ରହିଛି। ସିଦ୍ଧ ସ୍ୱାମୀ ତାଙ୍କ ଭାବନାଟାକୁ ବ୍ୟକ୍ତ କରିଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି ଏ ଯେଉଁ ଶ୍ଳୋକରେ କହିଲା ହରି ଯଦୃଶୀ ସକାଳ ହରି, ହରି ଶବ୍ଦର ଅର୍ଥ ହେଉଛି ବ୍ରହ୍ମା ଚିତ୍ତ ହରଣାଦି ଅଭିପ୍ରାୟଣ। ବ୍ରହ୍ମାଙ୍କ ଚିତ୍ତକୁ ମଧ୍ୟ ହରଣ କରିନେଉଛନ୍ତି ସେ ହରି, ତାଙ୍କ ଲୀଳା ଚାଲିଛି, ସେ ବ୍ରହ୍ମାଙ୍କୁ ଦେଖୁନାହାନ୍ତି, ସେ ତାଙ୍କର ଯେମିତି ଲୀଳା ଚାଲିଛି ଚାଲିଛି। ଏଇଭଳି ଭାବରେ ବ୍ରହ୍ମା ଦେଖିଲେ, ତେଣୁ ଏକଚାଳିଶ ଶ୍ଳୋକରେ କହିଯାଉ ଯାବନ୍ତୋ ଗୋକୁଳେ ବାଳା ସବତ୍ସାହା ସର୍ବୈବ ହି ମାୟା ସହେ ଶୟନମି ନାଦ୍ୟାପି ପୁନରୁତ୍ଥିତା। ବ୍ରହ୍ମାଙ୍କର ମୁଣ୍ଡ ଚକର ମାରିଲା, ବ୍ରହ୍ମାଙ୍କର ଚାରିମୁଖ ଚାରି ମସ୍ତକ, ଗୋଟିଏ ମସ୍ତକ ନୁହଁ ଚାରି ମସ୍ତକ ଘୁରିଲା, ଚାରି ମସ୍ତକ ଘୁରିଲା। ଯାବନ୍ତ ଗୋକୁଳେ ବାଳା, ଗୋକୁଳରେ ବା ବୃନ୍ଦାବନରେ ଯେଉଁ ଯେଉଁ ନେଇଥିଲେ, ଯେଉଁ ପିଲାମାନଙ୍କୁ ନେଇଯାଇଥିଲେ, ବତ୍ସାମାନଙ୍କୁ ନେଇଯାଇଥିଲେ, ଯେତିକି ସଂଖ୍ୟକ ନେଇଥିଲେ ସେତିକି ସଂଖ୍ୟକ ରହିଛନ୍ତି। ଯାବନ୍ତ ଗୋକୁଳେ ବାଳା ସବତ୍ସା ସର୍ବୟ ବହି, ସମସ୍ତେ ରହିଛନ୍ତି, ଯେତିକି ବାଳକ ନେଇଥିଲେ ସେତିକି ବାଳକ ଅଛନ୍ତି, ଯେତିକି ବତ୍ସା ନେଇଥିଲେ ସେତିକି ବତ୍ସା ଅଛନ୍ତି। ମାୟା ସହେ ସେୟାନ ନେଇ, ବ୍ରହ୍ମା ଦେଖୁଛନ୍ତି ତାଙ୍କ ଧ୍ୟାନରେ ଦେଖୁଛନ୍ତି, ସେମାନେ ଏବେ ମଧ୍ୟ ରହିଛନ୍ତି ମାୟା ସହାୟରେ, ବା ଯାଇକି ଦେଖିକି ଆସୁଛନ୍ତି, ତାଙ୍କୁ ଦେଖିବା ପାଇଁ ସମୟ ଲାଗିବ ନାହିଁ, ଫ୍ରାକ୍ସନ୍ ଅଫ୍ ଏ ସେକେଣ୍ଡ, ଇଏ ତ ଫ୍ରାକ୍ସନ୍ ଦେଖୁଛନ୍ତି, ସେମାନେ ସବୁ ସେଇଠି ରହି ଶୋଇଛନ୍ତି। ନାଦ୍ୟା ବି ପୁନରୁତ୍ଥିତା, ଏ ପର୍ଯ୍ୟନ୍ତ ମଧ୍ୟ ଉଠିନାହାନ୍ତି, ସେମିତି ଶୋଇଛନ୍ତି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ହୁଏତ ସେ ଭାବୁଛନ୍ତି କ'ଣ ଯେ ତାଙ୍କର ମସ୍ତକ କାହିଁକି ଚକର ମାରିଲା, ସିଏ ଯେତେବେଳେ ଯାଉଛନ୍ତି ଦେଖିବା ପାଇଁ ସେମାନେ ଶୋଇଛନ୍ତି, ପୁଣି ଯେତେବେଳେ ଆସୁଛନ୍ତି ଦେଖିଲେ ସେମାନେ ପୁଣି ଖେଳୁଛନ୍ତି, ତେଣୁ ସେ ଚିନ୍ତା କଲେ ମୁଁ ଯେତେବେଳେ ଯାଇକି ଦେଖୁଛି ସେମାନେ ଶୋଇଛନ୍ତି ବୋଲି, ମୁଁ ଯେତେବେଳେ ଆସିଲା ବେଳକୁ କୃଷ୍ଣ ଯାଇକି ଘିନି ଆସିଲେ କି, ଆଉ ମୁଁ ଯେତେବେଳେ ପୁଣି ଥରେ ଯାଉଛି ଦେଖିବା ପାଇଁ କୃଷ୍ଣ ପୁଣି ଥରେ ନେଇକି ରଖିଦେଇ ଆସୁଛନ୍ତି କି, ତାଙ୍କର ଯେତିକି ଶକ୍ତି ଅଛି ତା'ଠାରୁ ଉର୍ଦ୍ଧ ଶକ୍ତି ହେଉଛି ଭଗବାନଙ୍କର, ଯଦି ବ୍ରହ୍ମା ବଳରାମ ବ୍ରହ୍ମା ଯଦି ଏଭଳି କରିପାରିବେ ଭଗବାନ କ'ଣ କରିପାରିବେ ନାହିଁ, ଭଗବାନ କରିପାରିବେ ନାହିଁ। ତେଣୁ ଏହିଭଳି ଭାବେ ବ୍ରହ୍ମାଙ୍କର ମସ୍ତକ ମୁଣ୍ଡ ଚକର ମାରିଲା, ଜାଣିପାରିଲେ ନାହିଁ, ମୁଣ୍ଡ ଘୁରିବା ପାଇଁ ଆରମ୍ଭ କଲା, ପଡ଼ିଯିବେ ଏଭଳିଆ ଅବସ୍ଥା ହେଇଗଲା। ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି, ଦୃଷ୍ଟ୍ୱା ଚ ବ୍ୟତର୍କୟତ୍ ଇତି ଆହଦ୍ୱାଭ୍ୟାମ, ଦୁଇଟି ଶ୍ଳୋକରେ ଏଇଟା କହିବେ, କ'ଣ ହେଲା କ'ଣ ହେଲା ଏମିତି କ'ଣ ହେଉଛି ବୁଝି ହେଉନି, କିଏ ଆକ୍ଚୁଆଲି କିଏ ସତ୍ୟ କିଏ ମିଥ୍ୟା, କିଏ ମାୟା କିଏ ସତ୍ୟ କିଏ କ'ଣ, ଏହିଭଳି ଭାବରେ ତାଙ୍କର ମୁଣ୍ଡ ଚକର ମାରୁଛି, ଦୁଇଟି ଶ୍ଳୋକରେ ସେଇଟା କୁହାଯିବ। ତେଣୁ ବୟସରେ କହୁଛନ୍ତି, ଇତ ଏତେତ୍ର କୁତ୍ରତ୍ୟା ମନ ମାୟା ମୋହିତେତରେ ତାବନ୍ତ ଏବ ତତ୍ରାବଦମ କ୍ରୀଡ଼ନ୍ତୋ ବିଷ୍ଣୁନା ସମମ। ଇତ ଏତେ ଅତ୍ର କୃତ୍ରତ୍ୟା, ଏମାନେ ସବୁ କେଉଁଠୁ ଆସିଲେ, ମୁଁ ତ ଯାହାକୁ ନେଇଥିଲି ସେମାନେ ସେମିତି ବର୍ତ୍ତମାନ ମାୟାରେ ରହିଛନ୍ତି ଶୋଇଛନ୍ତି, ଏମାନେ କେଉଁଠୁ ଆସିଲେ, ଇତ ଏତେ ଅତ୍ର କୃତ୍ରତ୍ୟା କେଉଁଠୁ ଆସିଲେ ଏମାନେ, ମନ ମାୟା ମୋହିତେ ଇତରେ, ଆଉ ସେମାନଙ୍କୁ ସବୁ ମୋର ମାୟା ଦ୍ୱାରା ମୋହିତ ହେଇକି ଏପର୍ଯ୍ୟନ୍ତ ରହିଛନ୍ତି ସେଠି, ତାବନ୍ତ ଏବଂ ତତ୍ରାବଧମ କ୍ରୀଡ଼ନ୍ତୁ, ଏ ଗୋଟିଏ ବର୍ଷ ସାରା ଏଭଳି ଭାବରେ କ୍ରୀଡ଼ା ଚାଲିଛି, ବିଷ୍ଣୁନାଙ୍କ ସମମ ଭଗବାନ ବିଷ୍ଣୁଙ୍କ ସହିତ ଏଭଳି ଭାବରେ କ୍ରୀଡ଼ା ଚାଲିଛି ତାଙ୍କର, ଏମାନେ ସବୁ କେଉଁଠୁ ଆସିଲେ କିଏ ଏମାନେ ସବୁ, ବ୍ରହ୍ମା ମୋହିତ ହେଇଗଲେ ଜାଣିପାରିଲେ ନାହିଁ, ତାଙ୍କର ବୁଦ୍ଧି ଗାୟବ ହେଇଗଲା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ବ୍ରହ୍ମା ଯେତେବେଳେ ତାଙ୍କ ମାୟା ଉପେକ୍ଷିତ ହୋଇଛି ଦେଖିକି ବିସ୍ମିତ ହୋଇଗଲେ, ବ୍ରହ୍ମାଙ୍କର ମାୟା କ'ଣ ଭଗବାନଙ୍କ ତୁଳନାରେ, ସେଇଟା ଉଦାହରଣ ଦିଆଯିବ ଆମେ କହିବା ସେଇଟା। ତେଣୁ ଏଠି କୁହାଯାଉଛି, ନ ଅତି ନିକଟେ ଗତ୍ୱା ତର୍ଜନିଆ ସାବିନୟ ମାହ, ବିଶ୍ୱନାଥ ଚକ୍ରବର୍ତ୍ତୀ ତାକୁ କହୁଛନ୍ତି, ବ୍ରହ୍ମା ଭୟରେ ତାଙ୍କ ପାଖକୁ ଯାଉନାହାନ୍ତି, ସ ଅତି ନିକଟେ ଗତ୍ୱା ନ ପାଖକୁ ଯାଉନାହାନ୍ତି, ଏଠି ଖେଳ ଯେଉଁ ଚାଲିଛି ସେ ପାଖକୁ ଯାଇ ଦୂରରେ ଦେଖୁଛନ୍ତି, ନ ଅତି ନିକଟକୁ ଯାଉନାହାନ୍ତି, ତର୍ଜନିଆ ସାବିନୟ ମାହ ଆଙ୍ଗୁଠି ଦେଖିକି କହୁଛନ୍ତି, ଏମାନେ କିଏ ଏମାନେ କେଉଁଠୁ ଆସିଲେ, ମୁଁ ତ ସେଫ୍ଟି ରଖିଲି, ଏଇଭଳି ଭାବରେ ମଥା ତାଙ୍କର ଚକର ମାରୁଛି, ତାକୁ ଯାଉନି ଭୟ ହେଉଛି ତାଙ୍କର। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଇତି ଅଶ୍ୟ ପୂର୍ବ ଶ୍ଳୋକେନ ଅନ୍ୱୟ, ପୂର୍ବ ଶ୍ଳୋକ ଦୁଇଟି ଶ୍ଳୋକ ବ୍ରହ୍ମା ଚିନ୍ତା କରୁଛନ୍ତି, କ'ଣ ହେଲା ଘଟଣାଟା କ'ଣ, ପ୍ରକୃତ ଘଟଣା କ'ଣ ସେ ଜାଣିପାରୁନାହାନ୍ତି। ତେଣୁ 43 ଶ୍ଳୋକରେ କୁହାଯାଉଛି, ଏବଂ ଏତେଷୁ ଭେଦେଷୁ ଚିରଂ ଧତ୍ୱା ସ୍ୱାତ୍ମଭୂ ସତ୍ୟା କେ କତରେ ନେତି ଜ୍ଞାନ୍ତୁଂ ନେଷ୍ଠେ କଥଞ୍ଚନ। ବହୁତ ସମୟ ସେ ଚିନ୍ତା କଲେ, ଏବଂ ଏତେଷୁ ଭେଦେଷୁ ତାଙ୍କୁ ଦେଖିଲେ ୟାଙ୍କୁ ଦେଖିଲେ ତାଙ୍କୁ ଦେଖିଲେ ୟାଙ୍କୁ ଦେଖିଲେ ଏହିଭଳି ଭାବରେ ଚିରଂ ଧତ୍ୱା ବହୁ ସମୟ ଧରିକିରି ସେ ଧ୍ୟାନ କଲେ, କ'ଣ ଘଟଣା କ'ଣ ଘଟଣା, ଆତ୍ମଭୂ ବ୍ରହ୍ମା, ସେ ବ୍ରହ୍ମା କୌଣସି ମାତାଙ୍କ ଗର୍ଭରୁ ଆସିନାହାନ୍ତି, ଭଗବାନଙ୍କ ସିଧାସଳଖ ପୁତ୍ର, ସେ ବ୍ରହ୍ମାଙ୍କର ଯେଉଁ ଗର୍ଭରୁ ଯାହା ହେଉଛି ପଦ୍ମ, ସେ ପଦ୍ମରେ ଯାହା ହେଉଛନ୍ତି ତାଙ୍କ ନାଁ ହେଉଛି ଆତ୍ମଭୂ, ପଦ୍ମଜ୍ୱନି ମଧ୍ୟ ତାଙ୍କୁ କୁହାଯାଏ ଆତ୍ମଭୂ। ସତ୍ୟା କେ କତରେ ନେତି, କିଏ ସତ୍ୟ କିଏ ସତ୍ୟ ନୁହଁ, ସତ୍ୟ କତରେ ନେତି କିଏ ସତ୍ୟ ନୁହଁ, ଜ୍ଞାନ୍ତୁ ନ ଇଷ୍ଟେ କଥଞ୍ଚନ, ସେ ଜାଣିପାରିଲେ ନାହିଁ, ବହୁତ ସମୟ ବହୁତ ଚିରଙ୍ଗାତୁ ବହୁତ ସମୟ ଧରି ଚିନ୍ତା କଲେ ଜାଣିପାରିଲେନି, ଭଗବାନଙ୍କ ଲୀଳା ଚାଲିଛି, ଖେଳ ଯେମିତି ଚାଲିଥିଲା ଚାଲିଛି ସେଭଳି ଭାବରେ। ତେଣୁ ବ୍ରହ୍ମା କ'ଣ ହୋଇଛି ତାହା ବୁଝିପାରିନଥିଲେ, କେଉଁ ବାଳକମାନେ ସତ୍ୟ କେଉଁ ବାଳକମାନେ ଅସତ୍ୟ ତାହା ବ୍ରହ୍ମା ଜାଣିପାରିନଥିଲେ। ବ୍ରହ୍ମା ଚିନ୍ତା କରୁ, ଯଦି ମୁଁ ଗୁମ୍ଫାକୁ ଯାଇ ଦେଖୁଛି ଯେ ବାଳକ ଏବଂ ବାଛୁରୀ ସେଠାରେ ଅଛନ୍ତି, ତାହେଲେ କ'ଣ କୃଷ୍ଣ ବାଳକ ଏବଂ ବାଛୁରୀମାନଙ୍କୁ ସେଠି ରଖି ଆସୁଛନ୍ତି? ଏବଂ ମୁଁ ଯେତେବେଳେ ଆସୁଛି ସେତେବେଳେ ଦେଖୁଛି ଯେ ସେମାନେ ଏଠାରେ ଅଛନ୍ତି, ତାପରେ କୃଷ୍ଣ ପୁଣି ଏଠାରୁ ସେମାନଙ୍କୁ ନେଇ ସେଠାରେ ରଖି ଆସୁଛନ୍ତି। ବ୍ରହ୍ମାଙ୍କର ମୋହ ହୋଇଗଲା, ଜାଣିପାରିଲେ ନାହିଁ କ'ଣ ଘଟଣା। ବ୍ରହ୍ମା ଏଇଭଳି ଭାବେ ଚିନ୍ତା କରିବା ପାଇଁ ଲାଗିଲେ। ତେଣୁ ସୁଦର୍ଶନ ଇତି ବିତର୍କ ନ ଅମୁହତ ଇତି ଆହ। ତେଣୁ ଏଇଭଳି ଭାବେ ବିତର୍କ କରିକିରି ଯେତେବେଳେ ବୁଝିପାରିଲେ ନାହିଁ, ଏଇଭଳି ଭାବରେ କଥା କୁହାଯାଉଛି। ତେଣୁ ଏବଂ ସମୋହୟନ୍ ବିଷ୍ଣୁ ବିମୋହଂ ବିଶ୍ୱମୋହନମ୍ ସ୍ୱୟଂ ମାୟା ଯୋପି ସ୍ୱୟମେବ ବିମୋହିତା। ନିଜ ମାୟାରେ ନିଜ ମୋହିତ ହୋଇଗଲେ ବ୍ରହ୍ମା। ଏବଂ ସମୋହୟନ୍ ବିଷ୍ଣୁ, ସେ ଯେଉଁ ଚାହୁଁଥିଲେ ବିଷ୍ଣୁକୁ ମୋହ କରିବା ପାଇଁ, ତାଙ୍କ ବାଳକମାନଙ୍କୁ ନେଇଯିବେ, ବର୍ଷାମାନଙ୍କୁ ନେଇଯିବେ, କ'ଣ ହେବ? କୃଷ୍ଣ କାନ୍ଦିବେ ନା କ'ଣ କରିବେ ନା କ'ଣ ଲୀଳା କରିବେ? ମଞ୍ଜୁଲୀଳା ମଞ୍ଜୁଲୀଳା ଦେଖିବା ପାଇଁ ଇଚ୍ଛା ହୋଇଥିଲା ବ୍ରହ୍ମାଙ୍କର। ବିମୋହନ ବିଶ୍ୱମୋହନ, ସିଏ ଯିଏକି ବିଶ୍ୱକୁ ମୋହିତ କରି ରଖୁଛନ୍ତି, ତାଙ୍କୁ ମୋହନ କରିବା ପାଇଁ ଚାହୁଁଥିଲେ ବ୍ରହ୍ମା, ତାଙ୍କର ପୁତ୍ର, ଭଗବାନ ପୁତ୍ର। ସ୍ୱୟଂ ମାୟା ଅଜୋପି, ସେ ଅଜ, ସେ କ'ଣ ବ୍ରହ୍ମା, ତାଙ୍କର ମଧ୍ୟ ବହୁତ ଶକ୍ତି ରହିଛି, ତାଙ୍କର ମଧ୍ୟ ବହୁତ ମାୟା ରହିଛି। ତେଣୁ ସ୍ୱୟଂ ମାୟା ଅଜୋପି, ତାଙ୍କର ନିଜର ମାୟା ଦ୍ୱାରା ସ୍ୱୟମେବ ବିମୋହିତା, ସେ ନିଜେ ବିମୋହିତ ହୋଇଗଲେ। ଭଗବାନ ତ ମୋହିତ କରିନାହାନ୍ତି, ସେ ନିଜେ ନିଜ ମାୟା ଦ୍ୱାରା ମୋହିତ ହୋଇଗଲେ। ତେଣୁ ବ୍ରହ୍ମା କ୍ଷୁଦ୍ର ଶକ୍ତି ମାତ୍ର, ଶ୍ରୀକୃଷ୍ଣଙ୍କ ଦ୍ୱାରକା ଲୀଳାରେ ତାହା ପ୍ରଦର୍ଶିତ ହୋଇଛି। ଥରେ କ'ଣ ହେଇଛି, ବ୍ରହ୍ମା ଏ ବିଶ୍ୱରେ ଏକମାତ୍ର ବ୍ରହ୍ମା ହେଉଛନ୍ତି, ସେ ଦ୍ୱିତୀୟ ବ୍ରହ୍ମା ନାହାନ୍ତି। ଗୋଟିଏ ବ୍ରହ୍ମା, ଗୋଟିଏ ବିଷ୍ଣୁ, ଗୋଟିଏ ଶିବ, ଗୋଟିଏ ବ୍ରହ୍ମାଣ୍ଡରେ ଗୋଟିଏ ବ୍ରହ୍ମା, ଗୋଟିଏ ବିଷ୍ଣୁ, ଗୋଟିଏ ଶିବ ରହିଛନ୍ତି। ଏଇଭଳି ଭାବରେ ଅନନ୍ତ କୋଟି ବ୍ରହ୍ମାଣ୍ଡରେ ଅନନ୍ତ କୋଟି ବ୍ରହ୍ମା, ଅନନ୍ତ କୋଟି ବିଷ୍ଣୁ, ଅନନ୍ତ କୋଟି ଶିବ ରହିଛନ୍ତି। ଯାହା ହଉ, ଥରେ ବ୍ରହ୍ମା ଯାଇଥିଲେ ଦ୍ୱାରକାକୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ। ବ୍ରହ୍ମାଙ୍କର ମଧ୍ୟ ମଝିରେ ମଝିରେ ଟିକେ ଗର୍ବ ହୋଇଯାଇଥିଲା, ତେଣୁ ଭଗବାନ ଜାଣିକିରି ସେ ବ୍ୟବସ୍ଥା କରିଦେଲେ। ସେ ସିକ୍ୟୁରିଟିକୁ କହିଲେ ଯେ ପଚାର କେଉଁ ବ୍ରହ୍ମା ଆସୁଛନ୍ତି, କେଉଁ ବ୍ରହ୍ମା? ଯେତେବେଳେ ସିକ୍ୟୁରିଟି ପଚାରିଲେ, ଦ୍ୱାରପାଳ ପଚାରିଲେ, ଆପଣ କେଉଁ ବ୍ରହ୍ମା ନା କେଉଁ ବ୍ରହ୍ମା, ମାନେ କେତେ ଜଣ ବ୍ରହ୍ମା ଅଛନ୍ତି କି କେଉଁ ବ୍ରହ୍ମା? ତେଣୁ ବ୍ରହ୍ମାଙ୍କର କ୍ରୋଧ ଯାହା ଚାଲା, କିନ୍ତୁ କ'ଣ କରିବେ, ଭଗବାନ ତ କହିଛନ୍ତି। ତେଣୁ କହିଲେ, ଚାରି କୁମାରଙ୍କ ପିତା ବ୍ରହ୍ମା ମୁଁ ଆସିଛି, ଚାରି କୁମାରଙ୍କ ପିତା, ଏଇଭଳି ଭାବେ ନିଜ ପରିଚୟ ଦେଲେ। ତେଣୁ ତାଙ୍କୁ ଭିତରକୁ ଅନୁମତି ମିଳିଲା। ଯେତେବେଳେ ଆସୁଛନ୍ତି ଦ୍ୱାରକାରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ, ତାଙ୍କ ମନରେ ପ୍ରଶ୍ନ, ଆଉ କି ବ୍ରହ୍ମା ଅଛନ୍ତି, ଭଗବାନ କାହିଁକି ଏଭଳି ପଚାରିଲେ? ତେଣୁ ଏଇଭଳି ଭାବେ ଭଗବାନ ପ୍ରଶ୍ନ ପଚାରିବା ପୂର୍ବରୁ ଭଗବାନ ଅନ୍ୟ ସମସ୍ତ ବ୍ରହ୍ମାଙ୍କୁ ଚିନ୍ତନ କରିଦେଲେ। ସବୁ ବ୍ରହ୍ମା ଆସୁଛନ୍ତି, କିଏ ଦଶମୁଖ ବ୍ରହ୍ମା, କିଏ ଶହେମୁଖ ବ୍ରହ୍ମା, କିଏ ହଜାର ମୁଖ ବ୍ରହ୍ମା, କିଏ ଦଶ ହଜାର ମୁଖ, ଚୈତନ୍ୟ ଚର୍ଚ୍ଚା ଏମିତି ବର୍ଣ୍ଣନା କରାଯାଇଛି। ଏମାନଙ୍କ ଆଗରେ ଇଏ ବ୍ରହ୍ମା ଗୋଟେ ମଶା ଭଳି ରହିଛନ୍ତି, ହାତୀମାନଙ୍କ ପାଖରେ ମଶା ଯେଭଳି ରହେ ସେଭଳି ଭାବେ ରହିଛନ୍ତି। ସେମାନେ ସବୁ ଜଣେ ଜଣେ କରି ଆସୁଛନ୍ତି, ବ୍ରହ୍ମା ଭଗବାନଙ୍କ ସହିତ ପ୍ରଣାମ କରିକିରି ତାଙ୍କ ସହିତ କଥା ହେଇକି ଚାଲି ଯାଉଛନ୍ତି। ଏ ବ୍ରହ୍ମାଙ୍କୁ କେହି ଦେଖୁନାହାନ୍ତି, ଇଏ ବ୍ରହ୍ମା ସମସ୍ତେ ଦେଖୁଛନ୍ତି, ସେମାନେ ଆଙ୍କୁ ଦେଖୁନାହାନ୍ତି। ଏଇଭଳି ଗୋଟେ ଘଟଣା ହେଇଥିଲା। ତେଣୁ ବ୍ରହ୍ମା ଆଜି ମୋହିତ ହୋଇଗଲେ। ତେଣୁ ତତଶ୍ଚ ବ୍ରହ୍ମା ମୋହ ସମୁଦ୍ରାବର୍ତ୍ତେ ନିପପାତ, ବର୍ତ୍ତମାନ ସମୁଦ୍ର ରୂପକ ମୋହ ରୂପକ ସମୁଦ୍ରରେ ସେ ପଡ଼ିଗଲେ, ମୋହ ରୂପକ ସମୁଦ୍ରରେ ଉପଟୁକୁ ଉପଟୁକୁ ହେଉଛନ୍ତି ବ୍ରହ୍ମା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ବିଷ୍ଣୁ ଇତି ସର୍ବବ୍ୟାପକମ, ଭଗବାନ ସେ ସର୍ବବ୍ୟାପକ, ସେ ବିଷ୍ଣୁ। ତେଣୁ ଏଇଭଳି ଭାବରେ ଯେତେବେଳେ ମୁଣ୍ଡ ଚକର ମାରୁଛି, ସେହି ସମୟରେ କହେ, ତମ୍ୟଂ ତମୋବନ୍ୟାର ଖଦ୍ୟୋତା ଅର୍ଚିବାନି ମହତୀତର ମାୟେସ୍ୟଂ ନିହତ୍ୟାତ୍ମନି ଯୁଞ୍ଜତ। ଏ ଉଦାହରଣଟି ଦେଲେ, ଯେଉଁଭଳି ଭାବରେ ତମ୍ୟାଂ ତମୋବନ୍ୟାର, ରାତିର ଅନ୍ଧକାରରେ, ଘନ ଅନ୍ଧକାର, ଇଲେକ୍ଟ୍ରିକ୍ ଲାଇଟ୍ ନଥିବ ବା କିଛି ତାରାଫାରା ନଥିବେ, ଚନ୍ଦ୍ର ନଥିବ, ଅନ୍ଧକାର ରାତ୍ରି, ଅମାବାସ୍ୟା ରାତ୍ରି, ଅମାବାସ୍ୟା ରାତ୍ରି, ଇଏ ଗୋଡ଼େଇକି ରହିଛି, କ'ଣ ବାଦଲ ଘୋଡ଼େଇକି ରଖିଛି, ଗୋଟିଏ ବି ତାରା ଦେଖାଯାଉନାହାନ୍ତି, ପୁରା ଅନ୍ଧକାର ସେଠି ରାତ୍ର ଘର ଅନ୍ଧକାରରେ। ଯଦି ତମ ତମ୍ୟା ନହାର ନିହାର, ନିହାର କହିଲେ ଯେଉଁ ଶୀତ ଦିନେ ବା ବର୍ଷା ଦିନେ ଯେମିତି ହେଇଯାଏ, କ'ଣ ତ କୁହନ୍ତି କୁଜଟିକା ବା କ'ଣ ତ କୁହନ୍ତି ଯେଉଁ ବହୁତ କୁହୁଡ଼ି, କୁହୁଡ଼ି ପଡ଼ିଯାଏ, କୁହୁଡ଼ି ଯଦି ରାତିରେ ପଡ଼ିଗଲେ ସେ ରାତ୍ରିର ଅନ୍ଧକାରରୁ କ'ଣ ଆହୁରି ଅଧିକ ଆବୃତ କରିପାରିବ ନା କ'ଣ? ରାତ୍ରିର ଅନ୍ଧକାରରେ ସେ କୁଜଟିକା ମୋତେ କେହି ଦେଖିପାରିବେ ନାହିଁ କୁହୁଡ଼ି ଅଛି ବୋଲି। ଦିନବେଳା କୁହୁଡ଼ି ପଡ଼ିଲେ ଜାଣିବ ଅନ୍ଧକାର ଯାଇ ଦେଖିପାରିବେ ନାହିଁ, ରାତିରେ ଅନ୍ଧକାର ରାତିରେ କୁହୁଡ଼ି କ'ଣ କାମ କରିବ? ଆଉ ଗୋଟେ ଉଦାହରଣ ଆମେ ଯଦି ବୁଝିପାରିବା ନାହିଁ ସେଥିପାଇଁ ସୁଖଦେବ ଗୋସ୍ୱାମୀ ଆଉ ଗୋଟେ ଉଦାହରଣ ଦେଇଛନ୍ତି, ଖଦ୍ୟତା ଅର୍ଚିରିବା ହନି। ଦିନବେଳା ଦିନରେ ଯେତେବେଳେ ଖରାବେଳେ ପ୍ରକାଶ ପାଉଛି, ଭୀଷଣ ଖରା ହେଉଛି, ସେହି ସମୟରେ ଖଦ୍ୟତା ଯେଉଁ ଗୋଟେ ରହିଛି ଜୁଳଜୁଳିଆ ପୋକ, ତାହାର ଆଲୋକକୁ ଦେଖିପାରିବ, ରାତିରେ ଦେଖାଯିବ ସେ ଆଲୋକ, କିନ୍ତୁ ଦିନବେଳା ସେ ଜୁଳଜୁଳିଆ ପୋକ ଜଳେଇଲେ ମଧ୍ୟ କିଏ ଦେଖିପାରିବ ସେ ଜୁଳଜୁଳିଆ ପୋକ? ସେ ଲାଇଟ୍ ଗୁଡ଼ାକ ଏତେ ବଡ଼ ବଡ଼ ଲାଇଟ୍ ଜଣାପଡ଼ୁନି, ଜାପ୍ସା ହେଇଯାଉଛି ସୂର୍ଯ୍ୟଙ୍କ କିରଣରେ, ଆଉ ଜୁଳଜୁଳିଆ ପୋକ କ'ଣ ଦେଖାଯିବ? ସେହିଭଳି ଭାବରେ ମହତି ଇତର ମାୟେସ୍ୟ, ଯେଉଁମାନେ ମହତ୍ ବ୍ୟକ୍ତି ଅଛନ୍ତି ତାଙ୍କ ସହିତ ଯଦି ଇତର ଯେଉଁ ନୀଚ ସ୍ତରରେ ଅଛନ୍ତି ତାଙ୍କୁ ଯଦି ମାୟାରେ ତାଙ୍କୁ ଆବୃତ କରିବାକୁ ଚାହିଁବେ, ତାଙ୍କର ନିହତି ଆତ୍ମନି ଯୁଞ୍ଜତ, ସେମାନେ ସେ ନିଜେ ମାୟା ଦ୍ୱାରା ମୋହିତ ହୋଇଯିବେ। ଏଇଭଳି ଭାବେ ସୁଖଦେବ ଗୋସ୍ୱାମୀ ଏଇ ଉଦାହରଣଟି ଦେଇଛନ୍ତି। ତେଣୁ ମହାଶକ୍ତି ନିକଟରେ ନିଜର କ୍ଷୁଦ୍ର ଐଶ୍ୱର୍ଯ୍ୟକୁ ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରିବା ଉଚିତ ନୁହେଁ। ତେଣୁ ସନାତନ ସିଦ୍ଧସ୍ୱାମୀଙ୍କ ନନୁ ମାୟା ଶ୍ରେୟସ୍ୟ ତସ୍ୟ କୁତୋ ମୋହ ଇତ୍ୟାହ, ଜଣେ ଯଦି ଚିନ୍ତା କରିବ ସେ ମାୟାର ଅଧିପତି ବ୍ରହ୍ମା, ତାଙ୍କୁ କ'ଣ ମାୟା କେଉଁଠୁ ଆସିବ, ତାଙ୍କର କ'ଣ ମୋହ ହେବ ନା? ଏଇଭଳି ଭାବରେ ତାଙ୍କର ଉପରେ ଅଛନ୍ତି ଭଗବାନ, ତାଙ୍କୁ କ'ଣ ସମୟ ବଳରାମକୁ ଯେଉଁଠି ବଳରାମ ମୋହିତ ହେଇଯାଉଛନ୍ତି, ବ୍ରହ୍ମାଙ୍କ କଥା କ'ଣ କହିବା? ଆମର ଗୋଟେ ଓଡ଼ିଆରେ କଥା ଅଛି, ଶିଳ ଶିଳୁ ପୁତା ଗଗନରେ ଉଡ଼ୁଛି, ଆଉ ଶିମିଳି ଚୁଡ଼ା କ'ଣ କହିବ? ଶିଳ ଶିଳୁ ପୁତା ଯଦି ଗଗନରେ ଉଡ଼ୁଛି ଆଉ ଶିମିଳି ଚୁଡ଼ା କ'ଣ ତା ତୁଳନାରେ କ'ଣ? ତେଣୁ ଏହିଭଳି ଭାବେ ବ୍ରହ୍ମା ଯେତେବେଳେ ମୋହିତ ହେଇଗଲେ, ଭଗବାନ ତାଙ୍କୁ କୃପା କଲେ, ଭଗବାନ କୃପା କରିକି ତାଙ୍କୁ ଦେଖେଇବେ ନିଜ, ଯେମିତି ବ୍ରହ୍ମାଙ୍କୁ ବଳରାମଙ୍କୁ ଦେଖେଇଲେ ନିଜ ରୂପ, ସେହିଭଳି ଭାବରେ ବ୍ରହ୍ମା ବି ମଧ୍ୟ ଦେଖେଇବେ, ସମସ୍ତେ ଭଗବାନ କୃଷ୍ଣ ଦେଖିବ, ସେ ଖାଲି କୃଷ୍ଣ ନାରାୟଣ ରୂପରେ ଚତୁର୍ଭୁଜ ରୂପରେ ଦେଖିବେ, କାରଣ ବିଷ୍ଣୁ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି, ଚତୁର୍ଭୁଜ ରୂପରେ ଦେଖିବେ। ଯେତିକି ଆମେ କହିଥିଲେ, ଯେତିକି ବାଳକ ଥିଲେ, ଯେତିକି ବେତ, ଯେତିକି ବେଣୁ, ଯେତିକି ସିଗା, ସବୁ ସିଂହା ଇତ୍ୟାଦି ସବୁ ରହିଛି, ସବୁ ସବୁ କୃଷ୍ଣ, ସବୁ ବିଷ୍ଣୁ, ଏସବୁ ଦେଖିବେ। ବ୍ରହ୍ମା ଦେଖିକରି ଭଗବାନ ପାଖରେ ପ୍ରାର୍ଥନା କରିବେ, କ୍ଷମା ପ୍ରାର୍ଥନା କରିବେ। ଗୋଟିଏ 14 ଅଧ୍ୟାୟ କାଳ ଚାଲିବ, 14 ଅଧ୍ୟାୟରେ ଅନେକ ଶ୍ଳୋକ ରହିଛନ୍ତି, ସେ ସବୁ ପ୍ରାର୍ଥନା କରିବେ, କ୍ଷମା ପ୍ରଭୁ ଭୁଲ ହେଇଗଲା କ୍ଷମା କରନ୍ତୁ, ପ୍ରଭୁ ଭୁଲ ହେଇଗଲା କ୍ଷମା କରନ୍ତୁ, ଏଇଭଳି ଭାବରେ ପ୍ରାର୍ଥନା କରିବେ ଭଗବାନଙ୍କ ଏଭଳି ଲୀଳା, ଅଦ୍ଭୁତ ଲୀଳା। ଏବଂ ସେ ଯେଉଁ ପ୍ରାର୍ଥନା କରିବେ ସେଥିରୁ ଆମେ ବହୁତ ଶିକ୍ଷା ପ୍ରାପ୍ତ ହେବା, ଏ ଭଗବାନଙ୍କ ଲୀଳା। ସେ ଯେଉଁ ପ୍ରାର୍ଥନା କରି ବ୍ରହ୍ମା ପ୍ରାର୍ଥନା କରୁଛନ୍ତି, ସାଧାରଣ ବ୍ୟକ୍ତି ନୁହଁ, ଜଗତ ଗୁରୁ ସିଏ ବ୍ରହ୍ମା, ସେ ଯେଉଁ ପ୍ରାର୍ଥନା କରିବେ ଭଗବାନ ତତ୍ତ୍ୱକୁ ପ୍ରକାଶ କରିବେ, ଆମେ ସେଇଟା ଶୁଣିକରି ଭଗବାନ ତତ୍ତ୍ୱକୁ ଜାଣିବା, ଆମ ପାଇଁ ବହୁତ ଶିକ୍ଷା ରହିଛି ତା ଭିତରେ। ତେଣୁ ବ୍ରହ୍ମା ଏ ଭଗବାନଙ୍କ ଏଇ ଯେଉଁ ଲୀଳାଟି ହେଲା ବ୍ରହ୍ମା ମୋହନ ବ୍ରହ୍ମ ମୋହନ ଲୀଳା, ତା ଦେହରେ ବହୁତ କିଛି ରହିଛି, କାହାର କେଉଁ କାହାର ସବୁ ସମସ୍ତଙ୍କର ମନମାଂଛା ପୂର୍ଣ୍ଣ କରିଛନ୍ତି, ଏବଂ ଭକ୍ତଙ୍କର ମନମାଂଛା ଆମ ଭଳି ଭକ୍ତମାନଙ୍କ ମନମାଂଛା ପୂର୍ଣ୍ଣ କ'ଣ କଲେ ନା ଆମକୁ ଶିକ୍ଷା ଦେଉଛନ୍ତି, ବ୍ରହ୍ମା ଯେଉଁ ସ୍ତୁତି କରିବେ ଏଇ ମାଧ୍ୟମରେ ଆମେ ଭଗବାନଙ୍କ ତତ୍ତ୍ୱକୁ ଜାଣିବା, ଆଉ ଭଗବାନ ଏ ଯେଉଁ ଲୀଳା ସବୁ କଲେ ସେଇ ଲୀଳା ଶୁଣି ଆମେ ମଧ୍ୟ ଆନନ୍ଦିତ ହେବା, ଯେଉଁଭଳି ଭାବରେ ବ୍ରଜବାସୀମାନେ ଆନନ୍ଦିତ ହେଉଥିଲେ, ବର୍ଷାମାନେ ଆନନ୍ଦିତ, ଗାଭୀମାନେ ଆନନ୍ଦିତ ହେଉଥିଲେ, ସେହିଭଳି ଭାବରେ ଆମେ ମଧ୍ୟ ସେହି ଲୀଳାକୁ ସ୍ମରଣ କରି କୀର୍ତ୍ତନ କରି ଶ୍ରବଣ କରିକି ଆମେ ମଧ୍ୟ ଆନନ୍ଦିତ ହେବା। ଭଗବାନଙ୍କର ଗୋଟିଏ ଲୀଳା ମାଧ୍ୟମରେ ଅନେକ କାର୍ଯ୍ୟ ସିଦ୍ଧି ହେଇଯାଏ। ତେଣୁ ଏହିଭଳି ଭାବରେ ବ୍ରହ୍ମମୋହନ ଲୀଳାଟି ଆମେ ଏଇଠି କଥାକୁ ବିଶ୍ରାମ ଦେବା। 45 ଶ୍ଳୋକରେ କାଲିଠୁ 46 ଶ୍ଳୋକ କହିବା କଥା ଆରମ୍ଭ କରିବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି। ଜଣେ ଗୌରବ କି ଦାୟୀ ଗୌରବ ଆନନ୍ଦୀ।